ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଓଡ଼ିଶା ସରକାରଙ୍କ ମହିଳା କେନ୍ଦ୍ରିତ ସୁଭଦ୍ରା ଯୋଜନାର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ନୌସେନା କମାଣ୍ଡରମାନଙ୍କ ଦ୍ୱିତୀୟ ପର୍ଯ୍ୟାୟ ସମ୍ମିଳନୀ। ସ୍ୱଚ୍ଛ ଭାରତ ମିଶନର ଦଶମ ବାର୍ଷିକୀ ପାଳନ ଅବସରରେ ଆଜିଠାରୁ ଆରମ୍ଭ ହେବ ସ୍ୱଚ୍ଛତା ହିଁ ସେବା ଅଭିଯାନ। ପଶ୍ଚିମବଙ୍ଗର ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କ ତିନୋଟି ଦାବି ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏବଂ ଏସିଆ ହକି ଚମ୍ପିୟନ୍ସ ଟ୍ରଫି ଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଚୀନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ମହିଳା କେନ୍ଦ୍ରିତ ସୁଭଦ୍ରା ଯୋଜନାରେ 1 କୋଟି ମହିଳାଙ୍କୁ ସହାୟତା ପ୍ରଦାନ କରାଯିବ। 21 ବର୍ଷରୁ 60 ବର୍ଷ ମଧ୍ୟରେ ଯୋଗ୍ୟ ମହିଳା ହିତାଧିକାରୀମାନେ 5 ବର୍ଷ ମଧ୍ୟରେ 50,000 ଟଙ୍କା ପାଇବେ। ପ୍ରତ୍ୟେକ ବର୍ଷ ହିତାଧିକାରୀଙ୍କ ଆଧାର ସଂଯୋଗୀକୃତ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ 10,000 ଟଙ୍କା ଲେଖାଏଁ ପଠାଯିବ। ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ପର୍ଯ୍ୟାୟରେ 10 ଲକ୍ଷରୁ ଅଧିକ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ହସ୍ତାନ୍ତର କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2,800 କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବେ। ଏହି ରେଳ ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ଘଟିବା ସହ ବିଭିନ୍ନ ଅଞ୍ଚଳ ମଧ୍ୟରେ ସଂଯୋଗୀକରଣ ସ୍ଥାପନ ହେବ। ପ୍ରଧାନମନ୍ତ୍ରୀ 1,000 କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ମଧ୍ୟ ଶିଳାନ୍ୟାସ କରିବେ। ଏହି ଗସ୍ତକାଳରେ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନାର ହିତାଧିକାରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଅଷ୍ଟମ ଭାରତ ଜଳ ସପ୍ତାହ ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ମଣ୍ଡପମ୍ଠାରେ ଏହାର ଶୁଭାରମ୍ଭ କରିବେ। 4,000ରୁ ଅଧିକ ପ୍ରତିନିଧି ଏହି ଚାରିଦିନିଆ କାର୍ଯ୍ୟକ୍ରମରେ ଭାଗ ନେବେ। ସେମାନଙ୍କ ମଧ୍ୟରେ 40ଟି ଦେଶର 200 ଜଣ ପ୍ରତିନିଧି ମଧ୍ୟ ଯୋଗଦେବେ। ଆମ ସମ୍ଭାଦଦାତା ଜଣାଇଛନ୍ତି, ଏହି ପ୍ରଦର୍ଶନୀ କାଳରେ 100ରୁ ଅଧିକ ପ୍ରଦର୍ଶକ ଏବଂ ଷ୍ଟାର୍ଟଅପ୍ ଜଳକ୍ଷେତ୍ର ସମ୍ପର୍କିତ ବିଚାରଧାରା ଉପସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 74 ବର୍ଷ ପୂରଣ କରିଛନ୍ତି। 1950 ସେପ୍ଟେମ୍ବର 17ରେ ଜନ୍ମଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ 2014 ମସିହାରୁ ଆଜି ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି। ଏହା ପୂର୍ବରୁ 2002ରୁ 2014 ପର୍ଯ୍ୟନ୍ତ ଶ୍ରୀ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଶ୍ରୀ ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ପକ୍ଷରୁ ସେବା ପଖୱାଡ଼ା ଆରମ୍ଭ କରାଯିବ। ଏହା 2 ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ବିଜେପି କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ସେବା କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଆଜି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ସେବା ପଖୱାଡ଼ା ଅଧୀନରେ ରକ୍ତଦାନ ଶିବିରର ଉଦ୍ଘାଟନ କରିବେ। ଏହି ଅବସରରେ ଶ୍ରୀ ନଡ୍ଡା ପ୍ରଧାନମନ୍ତ୍ରୀଙ୍କ ଜୀବନୀ ଆଧାରିତ ଏକ ପ୍ରଦର୍ଶନୀର ମଧ୍ୟ ଶୁଭାରମ୍ଭ କରିବେ। ନୌସେନା କମାଣ୍ଡରମାନଙ୍କ ଦ୍ୱିତୀୟ ପର୍ଯ୍ୟାୟ ସମ୍ମିଳନୀ ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ। ସମ୍ମିଳନୀରେ ନୌସେନା କମାଣ୍ଡରମାନଙ୍କ ମଧ୍ୟରେ ରଣନୀତି କୌଶଳ, କାର୍ଯ୍ୟପନ୍ଥା ଏବଂ ପ୍ରଶାସନିକ ପ୍ରସଙ୍ଗରେ ଆଲୋଚନା ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଚାରିଦିନିଆ ସମ୍ମିଳନୀରେ ନୌସେନା ମୁଖ୍ୟ ଉଦ୍ଘାଟନୀ ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି। ଗତ 6 ମାସ ମଧ୍ୟରେ ଭାରତୀୟ ନୌସେନାର କାର୍ଯ୍ୟକଳାପ, ପ୍ରଶିକ୍ଷଣ ଏବଂ ପ୍ରଶାସନିକ କାର୍ଯ୍ୟ ସମ୍ପର୍କରେ ନୌସେନା ମୁଖ୍ୟ ସମୀକ୍ଷା କରିବେ। ପଶ୍ଚିମ ଏସିଆରେ ଜଟିଳ ସାମୁଦ୍ରିକ ସୁରକ୍ଷା ସ୍ଥିତି ଓ ଦେଖାଦେଇଥିବା ଭୌଗୋଳିକ, ରାଜନୀତି ଏବଂ ରଣନୀତି ଓ ଆଞ୍ଚଳିକ ଆହ୍ୱାନ ଆଦି ବିଷୟକୁ ଦୃଷ୍ଟିରେ ରଖି ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ଏହି ସମ୍ମିଳନୀ ଭାରତୀୟ ନୌସେନାର ଭବିଷ୍ୟତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ଗୁରୁବାର ଜାତୀୟ ସୁରକ୍ଷା ସମ୍ପର୍କରେ ନୌସେନା କମାଣ୍ଡରମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ 3 ସେନାର ମୁଖ୍ୟମାନେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ତୃତୀୟ ପାଳିର ପ୍ରଥମ 100 ଦିନ ପୂରଣ କରିଛି। ଏହି ପ୍ରଥମ 100 ଦିନ ମଧ୍ୟରେ ମୋଦି ସରକାରଙ୍କ ପକ୍ଷରୁ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ନେଇ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। 100 ଦିନ ମଧ୍ୟରେ କେନ୍ଦ୍ର ସରକାର ବିଭିନ୍ନ ପ୍ରକଳ୍ପ ଓ ଯୋଜନାଗୁଡ଼ିକରେ 15 ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି। କୃଷି ଏବଂ ବିନିର୍ମାଣ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇଛି। ଗରିବ, ମଧ୍ୟବିତ୍ତ, ଦଳିତ, ବଞ୍ଚିତ, ଆଦିବାସୀ, ମହିଳା ଏବଂ ଯୁବପିଢ଼ିଙ୍କ ଜୀବନଶୈଳୀକୁ ସହଜ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନାଗରିକ କେନ୍ଦ୍ରିତ ଯୋଜନାଗୁଡ଼ିକ ଲାଗୁ କରାଯାଇଛି। ସାମାଜିକ ସଂସ୍କାର ଓ ମଧ୍ୟବିତ୍ତମାନଙ୍କୁ ସଶକ୍ତ କରିବା ସହ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲାଗି କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସମଗ୍ର ଦେଶରେ ଆଜିଠାରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ 2024 ଆରମ୍ଭ ହେବ। ଏହି ଅଭିଯାନ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ସ୍ୱଚ୍ଛତା ହିଁ ସେବା ଅଭିଯାନର ଚଳିତ ବର୍ଷର ବିଷୟବସ୍ତୁ ରହିଛି ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା। ସ୍ୱଚ୍ଛ ଭାରତ ମିଶନର 10ମ ବାର୍ଷିକୀ ପାଳନ ଅବସରରେ ଏହି ଅଭିଯାନ ଆରମ୍ଭ ହେଉଛି। ଏହା ଅଧୀନରେ ଦେଶରେ 2 ଲକ୍ଷ ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟ୍ ସିଟିୟୁ ସ୍ଥାପନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଜିଲ୍ଲାସ୍ତରରେ ସ୍ୱେଚ୍ଛାସେବୀ ସଂଗଠନ ତଥା ବିଭିନ୍ନ ବେସରକାରୀ ଅନୁଷ୍ଠାନକୁ ଏହି ୟୁନିଟ୍ରେ ସାମିଲ କରାଯିବା ନେଇ ବ୍ୟବସ୍ଥା କରାଯାଇଛି। ସଫେଇ ମିତ୍ର ସୁରକ୍ଷା ଶିବିରମାନ ଆୟୋଜନ କରାଯାଇ ସ୍ୱାସ୍ଥ୍ୟ ଏବଂ ପରିମଳ ସଂକ୍ରାନ୍ତ କଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରୋତ୍ସାହିତ କରାଯିବାର ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଉପହାରଗୁଡ଼ିକର ଇ ନିଲାମୀ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଏହି ନିଲାମୀ ପ୍ରକ୍ରିୟାରେ ଭାଗ ନେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ନିଲାମୀରେ ଯେଉଁ ଅର୍ଥ ମିଳିବ ତାହା ନମାମି ଗଙ୍ଗେ ପାଣ୍ଠିକୁ ଦିଆଯିବ। ଶ୍ରୀ ଶେଖାଓ୍ୱତ କହିଛନ୍ତି 2019 ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାରଗୁଡ଼ିକର ଇ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆଜିଠାରୁ ଆରମ୍ଭ ହେବାକୁ ଥିବା ଇ ନିଲାମୀ ପ୍ରକ୍ରିୟା ଏହାର ଷଷ୍ଠ ପର୍ଯ୍ୟାୟ। ଲୋକମାନେ ନିଜ ପସନ୍ଦର ଜିନିଷ ପାଇଁ ନିଲାମ ଡାକିପାରିବେ। ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ଏହି ନିଲାମୀ ପ୍ରକ୍ରିୟା ଜାରି ରହିବ। ଆଗ୍ରହୀ ବ୍ୟକ୍ତିବିଶେଷ pmmementos.gov.in ୱେବ୍ସାଇଟ୍ରେ ପଞ୍ଜୀକରଣ କରି ନିଲାମୀ ପ୍ରକ୍ରିୟାରେ ଭାଗ ନେଇପାରିବେ। ଶ୍ରୀ ଶେଖାଓ୍ୱତ କହିଛନ୍ତି ଚଳିତ ବର୍ଷ 600ରୁ ଅଧିକ ସ୍ମାରକୀକୁ ନିଲାମୀ ପ୍ରକ୍ରିୟାରେ ସାମିଲ କରାଯାଇଛି। ସେଗୁଡ଼ିକ ମଧ୍ୟରେ ଉତ୍କୃଷ୍ଟ କଳାକୃତି, ମନ୍ଦିର ଏବଂ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ରାଜ୍ୟ ସରକାର ବିକ୍ଷୋଭକାରୀ ଜୁନିୟର ଡାକ୍ତରମାନଙ୍କ 4ଟି ଦାବି ମଧ୍ୟରୁ 3ଟି ଦାବି ମାନିନେଇଛନ୍ତି। ଗତରାତିରେ କାଳିଘାଟସ୍ଥିତ ନିଜ ବାସଭବନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୁନିୟର ଡାକ୍ତରମାନଙ୍କ ସହ ସାକ୍ଷାତ ଆଲୋଚନା ପରେ ଏହା କହିଛନ୍ତି। ସେ କହିଛନ୍ତି ଦାବି ଅନୁଯାୟୀ କୋଲକାତା ପୁଲିସ୍ କମିଶନର ବିନୟ ଗୋଏଲଙ୍କୁ ହଟାଇ ଦିଆଯିବ। ଆଜି ଅପରାହ୍ନ ସୁଦ୍ଧା ଏକ ଅଧିସୂଚନା ଜରିଆରେ ଏହି ପଦକ୍ଷେପ ଗ୍ରହଣ କରାଯିବ। ସେ କହିଛନ୍ତି ଉତ୍ତର ଭାଗର ଡେପୁଟି କମିଶନରଙ୍କୁ ମଧ୍ୟ ବଦଳି କରାଯିବ। ଦାବି ଅନୁଯାୟୀ ଚିକିତ୍ସା ଶିକ୍ଷା ନିର୍ଦ୍ଦେଶକ ଏବଂ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କୁ ମଧ୍ୟ ବଦଳି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଜୁନିୟର ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଆହ୍ୱାନ ଦେଇଛନ୍ତି। କୋଲକାତାରେ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଜୁନିୟର ଡାକ୍ତରମାନେ ନ୍ୟାୟ ଦାବିରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଧାରଣା ମଞ୍ଚ ନିକଟକୁ ଆସି ବିକ୍ଷୋଭକାରୀ ଜୁନିୟର ଡାକ୍ତରମାନେ କହିଛନ୍ତି ଏହି ନିଷ୍ପତ୍ତି ସେମାନଙ୍କ ବିରୋଧ ପ୍ରଦର୍ଶନ ଓ ଆନ୍ଦୋଳନର ବିଜୟ। ତେବେ ନିଷ୍ପତ୍ତିଗୁଡ଼ିକ ଲାଗୁ ହେବା ପର୍ଯ୍ୟନ୍ତ ସେମାନେ ଧାରଣା ଜାରି ରହିବ ବୋଲି ଜୁନିୟର ଡାକ୍ତରମାନେ କହିଛନ୍ତି। କେନ୍ଦ୍ର ସରକାର କର୍ମଚାରୀ ଚୟନ ଆୟୋଗ ଏସ୍ଏସ୍ସିର ବିଭିନ୍ନ ପରୀକ୍ଷା ନିମନ୍ତେ ପରୀକ୍ଷାର୍ଥୀମାନଙ୍କ ଆଧାର ଆଧାରିତ ଚିହ୍ନଟ ପ୍ରକ୍ରିୟା କାର୍ଯ୍ୟକ୍ଷମ କରିବା ଲାଗି ଅନୁମତି ପ୍ରଦାନ କରିଛନ୍ତି। ଏସ୍ଏସ୍ସି ପରୀକ୍ଷା ପାଇଁ ପଞ୍ଜୀକରଣ ଏବଂ ପରୀକ୍ଷାର ବିଭିନ୍ନ ପର୍ଯ୍ୟାୟରେ ଚିହ୍ନଟ ସାବ୍ୟସ୍ତ କରିବା ଲାଗି ଆଧାର ପ୍ରମାଣୀକରଣକୁ ସ୍ୱୀକୃତି ଦିଆଯାଇଛି। ବିଭିନ୍ନ ସମୟରେ ଆୟୋଜିତ ହେଉଥିବା ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେବା ଏବଂ ଅନ୍ୟ କେତେକ ବିଷୟକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚୀନ୍ର ହିଲୁନ୍ବ୍ୟୁର୍ଠାରେ ଆଜି ଅପରାହ୍ନ 3:30ରେ ଭାରତ ଏବଂ ଚୀନ୍ ମଧ୍ୟରେ ଏସିଆ ହକି ଚମ୍ପିୟନ୍ସ ଟ୍ରଫି 2024 ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ହକି ଟିମ୍ 5ମ ଥର ଲାଗି ଏସିଆ ଚମ୍ପିୟନ୍ସ ଟ୍ରଫି ଜିତିବା ପାଇଁ ଉଦ୍ୟମ କରିବ। ଭାରତୀୟ ହକି ଟିମ୍ ଦକ୍ଷିଣ କୋରିଆକୁ ସେମିଫାଇନାଲ୍ରେ ପରାସ୍ତ କରି ଫାଇନାଲ୍କୁ ଉନ୍ନୀତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ସମସ୍ତ ମ୍ୟାଚ୍ରେ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଚୀନ୍ ପ୍ରଥମ ପର୍ଯ୍ୟାୟରେ ଭାରତଠାରୁ 3-0 ପରାସ୍ତ ହୋଇଥିଲା। ଭାରତ 2011, 2016, 2018 ଏବଂ 2023 ଏସିଆ କପ୍ ହକି ଚମ୍ପିୟନ୍ସିପ୍ରେ ବିଜୟ ହାସଲ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶା ସରକାରଙ୍କ ମହିଳା କେନ୍ଦ୍ରିତ ସୁଭଦ୍ରା ଯୋଜନାର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ନୌସେନା କମାଣ୍ଡରମାନଙ୍କ ଦ୍ୱିତୀୟ ପର୍ଯ୍ୟାୟ ସମ୍ମିଳନୀ। ସ୍ୱଚ୍ଛ ଭାରତ ମିଶନର 10ମ ବାର୍ଷିକୀ ପାଳନ ଅବସରରେ ଆଜିଠାରୁ ଆରମ୍ଭ ହେବ ସ୍ୱଚ୍ଛତା ହିଁ ସେବା ଅଭିଯାନ। ପଶ୍ଚିମବଙ୍ଗର ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କ ତିନୋଟି ଦାବି ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଏସିଆ ହକି ଚମ୍ପିୟନ୍ସ ଟ୍ରଫି ଫାଇନାଲ୍ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଚୀନ୍। ସମ୍ବାଦ ଶେଷ ହେଲା।